ମୋ ନାଁ ରଞ୍ଜିତା ଭୂୟାଁ, ମୁଁ ମଶାଣୀ ବିଜୁ ଆଦର୍ଶ କଲୋନୀରେ ରହୁଛି। ମୁଁ ଆମର ମହାସଂଘ ଲିଖିତ ଶକ୍ତି ମହାସଂଘର ପ୍ରେସିଡେଣ୍ଟ ଅଛି। ଆମେ ମୁକ୍ତା ତରଫରୁ, ମୋ ଏସ୍ଏଚ୍ଜି ଗ୍ରୁପ୍ରୁ ମୁକ୍ତା ତରଫରୁ ଆସିଥିଲା। ବିଏମ୍ସି ତରଫରୁ ଆମର ଇନ୍ଭର୍ଟର ହାର୍ଭେଷ୍ଟିଂ କାମ ୱାର୍କର୍ ବି ଆମେ ପାଇଥିଲୁ। ପାଇଲା ପରେ ଆମେ ସବୁ କାମ ମୋ ଗ୍ରୁପ୍ର ଲୋକମାନଙ୍କୁ ନେଇଥିଲୁ। ମୁଁ ଆମର ଏ କାମ କରିବା ପାଇଁ ସମସ୍ତେ ରାଜି ହେଲୁ। ରାଜି ହେଲା ପରେ ଆମେ ଯାଇକି ଡକେଇ କେମିତି କାମ କରାହେବ ସେ ବିଷୟରେ ତାଙ୍କ ଠାରୁ ବୁଝିଲୁ। ବୁଝିଲା ପରେ ଆମେ ରେନ୍ ୱାଟର୍ ହାର୍ଭେଷ୍ଟିଂ ପାଇଁ ସେ ଏମିତି କହିଲେ ଯେ ଏଇ ପ୍ରକଳ୍ପରେ ତିଆରି ହେବ। ତାପରେ ଆମେ ନନ୍ଦ ଫନ୍ଦ ସବୁ କିଣାକିଣି କରି ଯେବେ ସବୁ ଗ୍ରୁପ୍ ଲୋକ ବ୍ୟାଙ୍କରୁ ଆମେ ଲୋନ୍ ଉଠାଇଲୁ। ଲୋନ୍ ଆଣିକରି ଆମେ ତାକୁ ତିଆରି କରିବା ପାଇଁ ପ୍ଲାନ୍, ଯେହେତୁ ଯାଇକି ଆସିକି ପ୍ଲାନ୍ ଦେଲା ପରେ ଆମେ ଲୋକ ଲଗେଇକରି ଲେବର ମିସ୍ତ୍ରୀ ସେ ଡାକିକିରି ସବୁ ତିଆରି କରାହେଲା। ଯେଉଁ ବର୍ଷା ହେଉଛି, ମାନେ ଏଇଟା ରେନ୍ ୱାଟର୍ ହାର୍ଭେଷ୍ଟିଂ ଅର୍ଥ ହେଉଛି ବର୍ଷା ଜଳ ସଂରକ୍ଷଣ। ବର୍ଷା ଜଳଟା ଯେଉଁ ଅନେସରି ସେଇଟା ୱେଷ୍ଟ ହେଇଯାଉଛି, କିନ୍ତୁ ଆମେ ଏଇଟା କରିବାର ତାତ୍ପର୍ଯ୍ୟ ହେଉଛି ଯେହେତୁ ମାନେ ବର୍ଷା ଜଳଟା ନଷ୍ଟ ହୋଇଯାଉଛି, ଏଇଟା ଆମେ ସଂରକ୍ଷଣ କରୁଛୁ। ଯେହେତୁ ଆମର ଜଳବାୟୁ ଏମିତି ପରିସ୍ଥିତି ହେଲାଣି ଯେ ଦିନକୁ ଦିନ ପାଣିର ଲେୟାର୍ଟା ପୁରା କମି କମି ଆସୁଛି, ଏମିତିକି ଭବିଷ୍ୟତରେ ଆମେ ବି ଆମ ପୂର୍ବ ପିଢ଼ିମାନେ ବର୍ତ୍ତମାନ ଆମକୁ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ତେଣୁକରି ଏଇଟା ଯେଉଁ ଗଭର୍ଣ୍ଣମେଣ୍ଟ ତରଫରୁ କରାହେଇଛି ଏ ପ୍ରକଳ୍ପଟା, ଏଇଟା ବହୁତ ଭଲ ପ୍ରକଳ୍ପ ହୋଇଛି। ଆ ଧିଏରେ ଯେଉଁ ପାଣି ଗୁଡ଼ାକ ନଷ୍ଟ ହୋଇଯାଉଥିଲା ସେଇଟା ସବୁ ସଂରକ୍ଷଣ ହୋଇକି ରହୁଛି। କାରଣ ଆ ଧିଏରେ ଆମେ ଗୋଟେ ଗୋଟେ ପ୍ରସ୍ତ ଲେୟାର୍ ଦିଆହେଇଛି, ଗୋଡ଼ି ଦିଆହେଇଛି, ବାଲି ଦିଆହେଇଛି, ବାଲି ଗୋଡ଼ି ଦିଆହେଇକି ସେଇଟା ନନ୍ଦ ପାଞ୍ଚଟା ନନ୍ଦ ପୋତା ହୋଇକିରି ଏଇଟା ଗୋଟେ କୂଅ ଭଳିଆ ହୋଇକି ତା ଭିତରେ ସବୁ ବାଲି ଆଉ ଗୋଡ଼ି ଦିଆହେଇକି ସେଇଟା ସାଇଜ୍ କରାହେଇକିରି ଡ୍ରେନ୍ ଟାଇପ୍ର କରାହେଇଛି। କରାହେଲା ପରେ ପାଣିଟା ଯାହା ବର୍ଷା ପାଣି ହେଉଛି ସେଇଟା ତଳୁ ମାନେ ପୁରା ମାଟି ତଳକୁ ଭିଜିକିରି ସଂରକ୍ଷଣ ହୋଇକି ରହୁଛି। ଏହାଫଳରେ କ'ଣ ହେଉଛି, ଆମେ ତିନି ଚାରିଟା ଏମିତି ଏଇଭଳିଆ କାମ ଚାରି ପାଞ୍ଚଟା ଆମେ କରିଛୁ। ୱାର୍ଡ଼ ଭିତରେ ଚାରି ପାଞ୍ଚଟା ଜାଗାରେ ଆମେ କରାହେଇଛି, ସ୍କୁଲ ପଡ଼ିଆରେ କରାହେଇଛି, କଲେଜ ପଡ଼ିଆରେ କରାହେଇଛି, ଆଉ ଏଇଟା ଆମର ଯେହେତୁ ନୂଆପଲି ଶ୍ମଶାନ ଅଛି, ଶ୍ମଶାନ ଭିତରେ ଫାଙ୍କା ଜାଗା ଥିଲା ଏଇଟା ବି କରାହେଇଛି। କରାହେଲା ପରେ ଏଇଟା ପାଣିଟା ଭିତରେ ସଂରକ୍ଷଣ ହୋଇକି ରହିବା ପାଇଁ କରାହେଇଛି। ଏଇଟା ଏଇଟା ଲେୟାର ତଳର ଯେଉଁ ଲେୟାରଟା ପାଣିଟା ଶୁଖି ଶୁଖି ଯାଉଛି କାଳକ୍ରମେ, ଏଇଟା ସୁରକ୍ଷିତ ହୋଇକି ରହିବା ପାଇଁ କରାହେଇଛି।